ପ୍ରଥମ ସାମୁଏଲ ଅଧ୍ୟାୟ ଚଉଦ ଏକଦିନ ସାଉଲଙ୍କର ପୁତ୍ର ଜୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲା, ଆସ ଆମ୍ଭେମାନେ ସେ ପାଖସ୍ଥିତ ପଲେଷ୍ଟିଆମାନଙ୍କ ପ୍ରହରୀ ଦଳ ନିକଟକୁ ଯାଉ। ମାତ୍ର ସେ ଆପଣା ପିତାକୁ ଏହା ଜଣାଇଲା ନାହିଁ। ସେ ସମୟରେ ସାଉଲ ଗିବିଆର ପ୍ରାନ୍ତ ଭାଗରେ ମିଗ୍ରଣସ୍ଥ ଡାଳିମ୍ବ ବୃକ୍ଷ ମୂଳରେ ଥିଲେ, ପୁଣି ଉଣାଧିକ 600 ଲୋକ ତାଙ୍କ ସଙ୍ଗରେ ଥିଲେ। ମଧ୍ୟ ଯେଉଁ ଏଲି ସିଲରେ ସଦାପ୍ରଭୁଙ୍କ ଯାଜକ ଥିଲେ, ତାଙ୍କ ପ୍ରପୌତ୍ର ପିନହସ୍ର ପୌତ୍ର ଐକାବୋଦ୍ର ଭ୍ରାତା ଅହିଟୁବ୍ର ପୁତ୍ର ଅହିୟ ଏଫୋତ୍ ପିନ୍ଧି ସେଠାରେ ଥିଲା। ଆଉ ଜୋନାଥନ ଯେ ବାହାର ହୋଇଯାଇଅଛି ଏ କଥା ଲୋକମାନେ ଜାଣିନଥିଲେ। ପୁଣି ଜୋନାଥନ ଯେଉଁ ଘାଟି ଦେଇ ପଲେଷ୍ଟିଆମାନଙ୍କ ପ୍ରହରୀ ଦଳ ନିକଟକୁ ଯିବାକୁ ଚେଷ୍ଟା କଲା, ତହିଁର ମଧ୍ୟସ୍ଥଳରେ ଏକ ପାଖେ ଦନ୍ତାକାର ଏକ ଶୈଳ ଓ ଅନ୍ୟ ପାଖେ ଦନ୍ତାକାର ଏକ ଶୈଳ ଥିଲା। ତହିଁର ଏକର ନାମ ବତ୍ସେସ୍ ଓ ଅନ୍ୟ ନାମ ସେନି। ତହିଁ ମଧ୍ୟରୁ ଏକ ସ୍ତମ୍ଭାକାର ଦନ୍ତ ଉତ୍ତର ଆଡ଼ ମିକ୍ମସ୍ର ଅଭିମୁଖରେ ଓ ଅନ୍ୟଟି ଦକ୍ଷିଣ ଆଡ଼ ଗେବା ଅଭିମୁଖରେ ଥିଲା। ପୁଣି ଜୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲା, ଆସ ଆମ୍ଭେମାନେ ସେହି ଅସୁନତମାନଙ୍କ ପ୍ରହରୀ ଦଳ ନିକଟକୁ ଯାଉ, ହୋଇପାରେ ସଦାପ୍ରଭୁ ଆମ୍ଭମାନଙ୍କ ପକ୍ଷରେ କର୍ମ କରିବେ। ଯେହେତୁ ଅନେକ ଦ୍ୱାରା ହେଉ କି ଅଳ୍ପ ଦ୍ୱାରା ହେଉ, ଉଦ୍ଧାର କରିବାରେ ସଦାପ୍ରଭୁଙ୍କର କୌଣସି ପ୍ରତିବନ୍ଧକ ନାହିଁ। ତହିଁରେ ତାହାର ଅସ୍ତ୍ରବାହକ କହିଲା, ତୁମ୍ଭ ମନରେ ଯାହା ଅଛି ସବୁ କର, ଚାଲ ଦେଖ ଆମ୍ଭେ ତୁମ୍ଭ ମନ ପରି ତୁମ୍ଭ ସଙ୍ଗରେ ଅଛୁ। ତେବେ ଜୋନାଥନ କହିଲା, ଦେଖ ଆମ୍ଭେମାନେ ସେହି ଲୋକମାନଙ୍କ ଆଡ଼କୁ ଯାଇ ସେମାନଙ୍କ ନିକଟରେ ଆପଣାମାନଙ୍କୁ ଦେଖାଇବା। ଯେବେ ସେମାନେ ଆମ୍ଭମାନଙ୍କୁ କହିବେ ରହିଥାଅ, ଆମ୍ଭେମାନେ ତୁମମାନଙ୍କ କତିକି ଆସିବା, ତେବେ ଆମ୍ଭେମାନେ ଆପଣା ଆପଣା ସ୍ଥାନରେ ଛିଡ଼ା ହୋଇ ରହିବା, ସେମାନଙ୍କ ନିକଟକୁ ଉଠିଯିବା ନାହିଁ। ମାତ୍ର ଆମ୍ଭମାନଙ୍କ ନିକଟକୁ ଉଠି ଆସ ବୋଲି ଯେବେ ସେମାନେ କହିବେ, ତେବେ ଆମ୍ଭେମାନେ ଉଠିଯିବା, କାରଣ ସଦାପ୍ରଭୁ ଆମ୍ଭମାନଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ, ଆଉ ଏହା ଆମ୍ଭମାନଙ୍କ ପ୍ରତି ଚିହ୍ନ ହେବ। ତେଣୁ ସେ ଦୁହେଁ ପଲେଷ୍ଟିଆମାନଙ୍କ ପ୍ରହରୀ ଦଳ ନିକଟରେ ଆପଣମାନଙ୍କୁ ଦେଖାଇଲେ। ଏଥିରେ ପଲେଷ୍ଟିଆମାନେ କହିଲେ, ଏହି ଦେଖ ଏବ୍ରିୟ ଲୋକମାନେ ଯେଉଁ ଯେଉଁ ଗାଡ଼ରେ ଲୁଚିଥିଲେ ସେଠାରୁ ଏବେ ବାହାରି ଆସୁଅଛନ୍ତି। ପୁଣି ପ୍ରହରୀ ଦଳୀୟ ଲୋକମାନେ ଜୋନାଥନଙ୍କୁ ଓ ତାହାର ଅସ୍ତ୍ରବାହକକୁ ଉତ୍ତର କରି କହିଲେ, ଆମ୍ଭମାନଙ୍କ କତିକି ଉଠିଆସ, ଆମ୍ଭମାନେ ତୁମ୍ଭମାନଙ୍କୁ ଗୋଟିଏ କୌତୁକ ଦେଖାଇବା। ଏଥିରେ ଜୋନାଥନ ଆପଣା ଅସ୍ତ୍ରବାହକକୁ କହିଲା, ମୋ ପଛେ ପଛେ ଉଠିଆସ, କାରଣ ସଦାପ୍ରଭୁ ସେମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେଣି। ଏଥିରେ ଜୋନାଥନ ଆପଣା ହାତ ଓ ଗୋଡ଼ ଦେଇ ଉପରକୁ ଉଠିଗଲା, ଓ ତାହାର ଅସ୍ତ୍ରବାହକ ତାହା ପଛେ ପଛେ ଗଲା। ତହିଁରେ ସେହି ଲୋକମାନେ ଜୋନାଥନର ଆଗେ ଆଗେ ପତିତ ହେଲେ, ପୁଣି ତାହାର ଅସ୍ତ୍ରବାହକ ତାହାର ପଛେ ପଛେ ବଦ୍ଧ କରିବାକୁ ଲାଗିଲା। ଜୋନାଥନ ଓ ତାହାର ଅସ୍ତ୍ରବାହକର କୃତ ଏହି ପ୍ରଥମ ହତ୍ୟାରେ ପ୍ରାୟ ଅର୍ଦ୍ଧମାଣ ଭୂମିରେ ଉଣାଧିକ 20 ଜଣ ହତ ହେଲେ। ତହିଁରେ କ୍ଷେତ୍ରସ୍ଥିତ ଛାଉଣି ମଧ୍ୟରେ ଓ ସବୁ ଲୋକଙ୍କ ମଧ୍ୟରେ କମ୍ପ ହେଲା। ପ୍ରହରୀ ଦଳ ଓ ବିନାଶକମାନେ ମଧ୍ୟ କମ୍ପିଲେ ଓ ଭୂମିକମ୍ପ ହେଲା। ଏହି ରୂପେ ଘୋରତର ମହାକମ୍ପ ହେଲା। ସେତେବେଳେ ବିନ୍ୟାମିନ ପ୍ରଦେଶସ୍ଥ ଗିବିଆରେ ସାଉଲଙ୍କର ପ୍ରହରୀମାନେ ଅନାଇଲେ, ଆଉ ଦେଖ ଲୋକ ଗହଳି ଭାଙ୍ଗିଯାଇ ଏଆଡ଼େ ସେଆଡ଼େ ଯାଉଅଛନ୍ତି। ତେଣୁ ସାଉଲ ଆପଣା ସଙ୍ଗୀ ଲୋକମାନଙ୍କୁ କହିଲେ, ଏବେ ଗଣନା କରି ଦେଖିଲ ଆମ୍ଭମାନଙ୍କ ମଧ୍ୟରୁ କିଏ ଯାଇଛି। ତହିଁରେ ସେମାନେ ଗଣନା କରନ୍ତେ, ଦେଖ ଜୋନାଥନ ଓ ତାହାର ଅସ୍ତ୍ରବାହକ ନାହାନ୍ତି। ତେଣୁ ସାଉଲ ଅହିୟକୁ କହିଲେ, ପରମେଶ୍ୱରଙ୍କ ସିନ୍ଦୁକ ଏଠାକୁ ଆଣ, କାରଣ ସେ ସମୟରେ ପରମେଶ୍ୱରଙ୍କ ସିନ୍ଦୁକ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସେଠାରେ ଥିଲା। ପୁଣି ସାଉଲ ଯାଜକ ସଙ୍ଗେ କଥା କହିବା ବେଳେ ଏପରି ହେଲା ଯେ ପଲେଷ୍ଟିଆମାନଙ୍କ ଛାଉଣିରେ ଆହୁରି କୋଳାହଳ ବଢ଼ିବାକୁ ଲାଗିଲା। ତହିଁରେ ସାଉଲ ଯାଜକକୁ କହିଲେ, କର୍ମ ବନ୍ଦ କର। ତହୁ ସାଉଲ ଓ ତାଙ୍କର ସଙ୍ଗୀ ସମସ୍ତ ଲୋକ ଏକତ୍ର ହୋଇ ଯୁଦ୍ଧଭୂମିକୁ ଗଲେ। ସେତେବେଳେ ଦେଖ ପ୍ରତ୍ୟେକ ଲୋକର ଖଡ଼ଗ ଆପଣା ସଙ୍ଗୀ ବିରୁଦ୍ଧରେ ଉଠୁଛି ଓ ମହାକୋଳାହଳ ହେଉଅଛି। ଆହୁରି ଯେଉଁ ଏବ୍ରିୟମାନେ ଚାରିଆଡ଼ସ୍ଥ ଦେଶରୁ ପଲେଷ୍ଟିଆମାନଙ୍କ ଛାଉଣିକି ଯାଇ ପୂର୍ବପରି ସେମାନଙ୍କ ସହିତ ଥିଲେ, ସେମାନେ ମଧ୍ୟ ସାଉଲ ଓ ଜୋନାଥନ ସହିତ ଥିବା ଇସ୍ରାଏଲ ଲୋକମାନଙ୍କ ସଙ୍ଗୀ ହେବା ପାଇଁ ଫେରିଆସିଲେ। ସେହିପରି ଯେଉଁ ଇସ୍ରାଏଲ ଲୋକମାନେ ଇଫ୍ରାଇମ୍ର ପର୍ବତମୟ ଦେଶରେ ଲୁଚି ରହିଥିଲେ, ସେ ସମସ୍ତେ ମଧ୍ୟ ପଲେଷ୍ଟିୟମାନଙ୍କ ପଳାୟନ ସମ୍ବାଦ ଶୁଣି ଯୁଦ୍ଧସ୍ଥଳରେ ସେମାନଙ୍କ ପଛେ ପଛେ ଦୌଡ଼ି ଲାଗି ରହିଲେ। ଏହି ରୂପେ ସଦାପ୍ରଭୁ ସେହିଦିନ ଇସ୍ରାଏଲ୍କୁ ଉଦ୍ଧାର କଲେ ଓ ବୈଥାବନର ପାର ପର୍ଯ୍ୟନ୍ତ ଯୁଦ୍ଧ ବ୍ୟାପିଗଲା। ପୁଣି ସେହିଦିନ ଇସ୍ରାଏଲ୍ ଲୋକମାନେ ବଡ଼ କଷ୍ଟ ଭୋଗିଲେ, ତଥାପି ସାଉଲ ଲୋକମାନଙ୍କୁ ଏହି ଶପଥ କରାଇଲେ, ସନ୍ଧ୍ୟା ପର୍ଯ୍ୟନ୍ତ ଅର୍ଥାତ୍ ମୁଁ ଆପଣା ଶତ୍ରୁଗଣଠାରୁ ପରିଶୋଧ ନେବା ପର୍ଯ୍ୟନ୍ତ ଯେଉଁ ଲୋକ କିଛି ଖାଦ୍ୟ ଭୋଜନ କରେ ସେ ସାପଗ୍ରସ୍ତ ହେଉ। ଏହେତୁ ଲୋକମାନଙ୍କର କେହି ଖାଦ୍ୟଦ୍ରବ୍ୟ ଆସ୍ୱାଦନ କଲା ନାହିଁ। ପୁଣି ଦେଶଯାକ ବନକୁ ଆସିଲେ, ମୃତ୍ତିକା ଉପରେ ମହୁ ଥିଲା, ଆଉ ଲୋକମାନେ ବନରେ ଉପସ୍ଥିତ ହୁଅନ୍ତେ ଦେଖ ଏକ ମହୁର ଝରଣା, ମାତ୍ର କେହି ଆପଣା ମୁହଁକୁ ହାତ ନେଲା ନାହିଁ, କାରଣ ଲୋକମାନେ ସେହି ଶପଥକୁ ଭୟ କଲେ। ମାତ୍ର ଜୋନାଥନ ଆପଣା ପିତା ଲୋକମାନଙ୍କୁ ଶପଥ କରାଇବା ବେଳେ ଶୁଣିନଥିଲା, ଯେହେତୁ ସେ ଆପଣା ହସ୍ତସ୍ଥିତ ଯଷ୍ଟିର ଅଗ୍ରଭାଗ ବଢ଼ାଇ ମହୁ ଚାକରେ ବୁଡ଼ାଇଲା ଓ ମୁଖକୁ ହସ୍ତ ନେଲା, ତହିଁରେ ତାହାର ଚକ୍ଷୁ ସତେଜ ହେଲା। ସେତେବେଳେ ଲୋକମାନଙ୍କ ମଧ୍ୟରୁ ଜଣେ ଉତ୍ତର କରି କହିଲା, ତୁମ୍ଭ ପିତା ଲୋକମାନଙ୍କୁ ଦୃଢ଼ ରୂପେ ଏହି ଶପଥ କରାଇଅଛନ୍ତି ଯେ ଆଜି ଯେଉଁ ଜଣ ଖାଦ୍ୟ ଭୋଜନ କରେ ସେ ସାପଗ୍ରସ୍ତ ହେଉ, ମାତ୍ର ଲୋକମାନେ କ୍ଲାନ୍ତ ହୋଇଅଛନ୍ତି। ତହିଁରେ ଜୋନାଥନ କହିଲା, ମୋ ପିତା ଦେଶକୁ ଦୁଃଖ ଦେଇଅଛନ୍ତି, ଦେଖିଲ ଏହି ମହୁରୁ ଟିକିଏ ଆସ୍ୱାଦ କରିବାରୁ ମୋର ଚକ୍ଷୁ କିପରି ସତେଜ ହୋଇଅଛି। ଯେବେ ଲୋକମାନେ ଆପଣା ଶତ୍ରୁମାନଙ୍କଠାରୁ ପ୍ରାପ୍ତ ଲୁଟଦ୍ରବରୁ ଆଜି ସ୍ୱଚ୍ଛନ୍ଦରେ ଭୋଜନ କରିବାକୁ ପାଇଥାନ୍ତେ ତେବେ କେତେ ଅଧିକ ଭଲ ହୁଅନ୍ତା, କାରଣ ଏବେ ତ ପଲେଷ୍ଟିୟମାନଙ୍କ ମଧ୍ୟରେ କୌଣସି ମହାହତ୍ୟା ହୋଇନାହିଁ। ପୁଣି ସେଦିନ ସେମାନେ ମିକମସ୍ଠାରୁ ଅୟାଲୋନ୍ ପର୍ଯ୍ୟନ୍ତ ପଲେଷ୍ଟିୟମାନଙ୍କୁ ଆଘାତ କଲେ, ତହିଁରେ ଲୋକମାନେ ଅତିଶୟ କ୍ଲାନ୍ତ ହେଲେ। ଏହେତୁ ଲୋକମାନେ ଲୁଟ୍ ଦ୍ରବ୍ୟ ଉପରେ ଉଡ଼ି ପଡ଼ିଲେ, ପୁଣି ମେଣ୍ଢା ଗୋରୁ ଓ ବାଛୁରୀ ନେଇ ଭୂମିରେ ବଦ୍ଧ କଲେ, ପୁଣି ସେମାନେ ରକ୍ତ ସମେତ ତାହା ଭୋଜନ କଲେ। ଏଥିରେ କେହି କେହି ସାଉଲଙ୍କୁ କହିଲେ, ଦେଖନ୍ତୁ ଲୋକମାନେ ରକ୍ତ ସମେତ ଭୋଜନ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରୁଅଛନ୍ତି। ତହିଁରେ ସେ କହିଲେ, ତୁମ୍ଭେମାନେ ବିଶ୍ୱାସଘାତକ କର୍ମ କରିଅଛ, ଏ କ୍ଷଣେ ମୁହଁର ପାଖକୁ ଗୋଟିଏ ବଡ଼ ପଥର ଗଡ଼ାଇ ଆଣ। ଆହୁରି ସାଉଲ କହିଲେ, ତୁମ୍ଭେମାନେ ଲୋକମାନଙ୍କ ମଧ୍ୟରେ ଛିନ୍ନ ଭିନ୍ନ ହୋଇଯାଇ ସେମାନଙ୍କୁ କୁହ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଗୋରୁ ଓ ଆପଣା ଆପଣା ମେଷ ଏଠାକୁ ମୋ କତିକି ଆଣି ବଦ୍ଧ କରି ଭୋଜନ କର, ମାତ୍ର ରକ୍ତ ସମେତ ମାଂସ ଭୋଜନ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ ନ କର। ତହିଁରେ ସେହି ରାତ୍ରି ସମସ୍ତ ଲୋକ ପ୍ରତ୍ୟେକେ ଆପଣା ଆପଣା ଗୋରୁ ସଙ୍ଗରେ ଆଣି ସେଠାରେ ବଦ୍ଧ କଲେ। ପୁଣି ସାଉଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦୀ ନିର୍ମାଣ କଲେ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଙ୍କର ନିର୍ମିତ ପ୍ରଥମ ଯଜ୍ଞବେଦୀ ଏହି। ଏ ଉତ୍ତରେ ସାଉଲ କହିଲେ, ଆସ ଆମ୍ଭେମାନେ ରାତ୍ରିବେଳେ ପଲେଷ୍ଟିୟମାନଙ୍କ ପଛେ ପଛେ ଯାଇ ସକାଳ ଆଲୁଅ ପର୍ଯ୍ୟନ୍ତ ସେମାନଙ୍କ ଦ୍ରବ୍ୟ ଲୁଟୁ ଓ ସେମାନଙ୍କର ଜଣକୁ ହିଁ ବାକି ନ ରଖୁ। ତହିଁରେ ସେମାନେ କହିଲେ, ତୁମ୍ଭ ଦୃଷ୍ଟିରେ ଯାହା ଭଲ ତାହା ସବୁ କର। ତେବେ ଯାଜକ କହିଲା, ଆସ ଆମ୍ଭେମାନେ ଏହି ସ୍ଥାନରେ ପରମେଶ୍ୱରଙ୍କ ନିକଟରେ ଉପସ୍ଥିତ ହେଉ। ତହୁ ସାଉଲ ପରମେଶ୍ୱରଙ୍କ ନିକଟରେ ପଚାରିଲେ, ମୁଁ କ'ଣ ପଲେଷ୍ଟିୟମାନଙ୍କ ପଛରେ ଯିବି? ତୁମ୍ଭେ କ'ଣ ସେମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରିବ? ମାତ୍ର ସେଦିନ ସେ ତାଙ୍କୁ ଉତ୍ତର ଦେଲେ ନାହିଁ। ତହିଁରେ ସାଉଲ କହିଲେ, ହେ ଲୋକମାନଙ୍କ ପ୍ରଧାନ ସମସ୍ତେ, ତୁମ୍ଭେମାନେ ଏହି ସ୍ଥାନରେ ଉପସ୍ଥିତ ହୁଅ, ଆଜିର ଏହି ପାପ କିପରି ହେଲା ଏହା ବିବେଚନା କରି ଦେଖ, କାରଣ ଯେ ଇସ୍ରାଏଲକୁ ଉଦ୍ଧାର କରନ୍ତି ମୁଁ ସେହି ଜୀବତ ସଦାପ୍ରଭୁଙ୍କ ନାମ ନେଇ କହୁଅଛି, ଯେବେ ସେ ପାପ ମୋହର ପୁତ୍ର ଜୋନାଥନଠାରେ ଥାଏ ତେବେ ସେ ନିତାନ୍ତ ମରିବ। ମାତ୍ର ସମୁଦାୟ ଲୋକଙ୍କ ମଧ୍ୟରୁ କେହି ତାଙ୍କୁ ଉତ୍ତର ଦେଲା ନାହିଁ। ଏଥିରେ ସାଉଲ ସମସ୍ତ ଇସ୍ରାଏଲଙ୍କୁ କହିଲେ, ତୁମ୍ଭେମାନେ ଏକ ପାଖରେ ଥାଅ, ପୁଣି ମୁଁ ଓ ମୋର ପୁତ୍ର ଜୋନାଥନ ଅନ୍ୟ ପାଖରେ ଥିବା। ତହିଁରେ ଲୋକମାନେ ସାଉଲଙ୍କୁ କହିଲେ, ତୁମ୍ଭ ଦୃଷ୍ଟିରେ ଯାହା ଭଲ ତାହା କର। ଏ ନିମନ୍ତେ ସାଉଲ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ କହିଲେ, ଯଥାର୍ଥ ନିଷ୍ପତ୍ତି ନିଅ। ତହିଁରେ ଜୋନାଥନ ଓ ସାଉଲ ନିର୍ଣ୍ଣିତ ହେଲେ, ମାତ୍ର ଲୋକମାନେ ଛାଡ଼ ପାଇଲେ। ଏ ଉତ୍ତରେ ସାଉଲ କହିଲେ, ମୋହର ଓ ମୋର ପୁତ୍ର ଜୋନାଥନର ମଧ୍ୟରେ ଗୁଳିବାଣ୍ଟ କର। ତହିଁରେ ଜୋନାଥନ ନିର୍ଣ୍ଣିତ ହେଲା। ସେତେବେଳେ ସାଉଲ ଜୋନାଥନଙ୍କୁ କହିଲେ, ତୁମ୍ଭେ କ'ଣ କରିଅଛ ମୋତେ ଜଣାଅ। ତହିଁରେ ଜୋନାଥନ ତାଙ୍କୁ ଜଣାଇ କହିଲା, ମୁଁ ଆପଣା ହାତରେ ଥିବା ଯଷ୍ଟିର ଅଗ୍ରଭାଗରେ ଅଳ୍ପ ମହୁ ନେଇ ଆସ୍ୱାଦନ କରିଅଛି, ପ୍ରମାଣ, ଆଉ ଦେଖନ୍ତୁ ମୁଁ ମରିବି। ତେବେ ସାଉଲ କହିଲେ, ପରମେଶ୍ୱର ସେହି ଦଣ୍ଡ ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ, ଜୋନାଥନ ତୁମ୍ଭେ ନିତାନ୍ତ ମରିବ। ଏଥିରେ ଲୋକମାନେ ସାଉଲଙ୍କୁ କହିଲେ, ଇସ୍ରାଏଲ ମଧ୍ୟରେ ଯେ ଏହି ମହା ଉଦ୍ଧାର ସାଧନ କରିଅଛି, ସେହି ଜୋନାଥନ କ'ଣ ମରିବ? ଏହା ଦୂରେ ଥାଉ, ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ତାହାର ମସ୍ତକର ଗୋଟିଏ କେଶ ହିଁ ତଳେ ପଡ଼ିବ ନାହିଁ, କାରଣ ସେ ଆଜି ପରମେଶ୍ୱରଙ୍କ ସହିତ କର୍ମ କରିଅଛି। ଏହି ରୂପେ ଲୋକମାନେ ଜୋନାଥନକୁ ମୁକ୍ତ କରିବାରୁ ତାହାର ମୃତ୍ୟୁ ହେଲା ନାହିଁ। ଏ ଉତ୍ତରେ ସାଉଲ ଓ ପଲେଷ୍ଟିୟମାନଙ୍କ ପଶ୍ଚାତଗମନରୁ ଫେରିଗଲେ ଓ ପଲେଷ୍ଟିୟମାନେ ଆପଣା ଆପଣା ସ୍ଥାନକୁ ଗଲେ। ସାଉଲ ଇସ୍ରାଏଲର ରାଜତ୍ୱ ଗ୍ରହଣ କଲା ଉତ୍ତରେ ସେ ଆପଣ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଶତ୍ରୁ ସହିତ ଅର୍ଥାତ୍ ମୟାବ ଓ ଅମନ ସନ୍ତାନଗଣ ଓ ଇଦମ ଓ ସୋବାର ରାଜଗଣ ଓ ପଲେଷ୍ଟିୟମାନଙ୍କ ସହିତ ଯୁଦ୍ଧ କଲେ, ଆଉ ସେ ଯେଉଁଆଡ଼େ ଫେରିଲେ ସେଆଡ଼େ ଦଣ୍ଡ ଦେଲେ। ପୁଣି ସେ ବୀରତ୍ୱ ପ୍ରକାଶ କଲେ ଓ ଅମାଲେକୀୟମାନଙ୍କୁ ସଂହାର କଲେ ଓ ଇସ୍ରାଏଲର ଲୁଟକାରୀମାନଙ୍କ ହସ୍ତରୁ ସେମାନଙ୍କୁ ରକ୍ଷା କଲେ। ଜୋନାଥନ ଓ ଜିସ୍ବି ଓ ମଲିସୁୟ ସାଉଲଙ୍କର ପୁତ୍ର ଥିଲେ, ଆଉ ତାଙ୍କର ଦୁଇ କନ୍ୟାର ନାମ ଏହି, ଜ୍ୟେଷ୍ଠାର ନାମ ମେରବ ଓ କନିଷ୍ଠାର ନାମ ମିଖଲ। ସାଉଲଙ୍କର ଭାର୍ଯ୍ୟର ନାମ ଅହିନୟମ, ସେ ଅହିମାସର କନ୍ୟା। ପୁଣି ତାଙ୍କର ସେନାପତିର ନାମ ଅବନର, ସେ ସାଉଲଙ୍କର ପିତୃବ୍ୟ ନରର ପୁତ୍ର। ଆଉ ସାଉଲଙ୍କର ପିତା କିସ୍ ଓ ଅବନରର ପିତା ନର, ଏ ଦୁହେଁ ଅବିଏଲର ପୁତ୍ର ଥିଲେ। ସାଉଲଙ୍କର ଯାବଜୀବନ ପଲେଷ୍ଟିୟମାନଙ୍କ ସହିତ ଘୋରତର ଯୁଦ୍ଧ ହେଲା, ଏହେତୁ ସାଉଲ କୌଣସି ବୀର କି କୌଣସି ବିକ୍ରମଶାଳୀ ପୁରୁଷ ଦେଖିଲେ ତାହାକୁ ଆପଣା ନିକଟରେ ସଂଗ୍ରହ କଲେ।